ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ପ୍ରଥମେ ମୁଖ୍ୟ ସମ୍ବାଦ। ଶକ୍ତିପୀଠଗୁଡ଼ିକରେ ଜଗତଜନନୀ ମା ଦୁର୍ଗାଙ୍କର ରୀତିନୀତିରେ ଚାଲିଛି ନବମୀ ପୂଜା। ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ଜାପାନର ନିହୋନ୍ ହିଡାନକ୍ୟୁ ସଂଗଠନ ମନୋନୀତ। ଟାଟା ସନ୍ସର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ନୋଏଲ ଟାଟା। ଏବଂ ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନକୁ ସମାନ ସୁଯୋଗ ଦେବା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବାଳିକା ଦିବସ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଆଦ୍ୟାଶକ୍ତି ଜଗଧାତ୍ରୀ ଜଗଜ୍ଜନନୀ ମା ଦୁର୍ଗାଙ୍କର ଆଗମନରେ ପୁରପଲ୍ଲୀ ଆଜି ଉତ୍ସବ ମୁଖରିତ ହୋଇଉଠିଛି। ଦୁର୍ଗତି ନାସିନୀଙ୍କ ଆବାହନରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ନବମୀ ପୂଜା ଚାଲିଛି। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ପୂଜାମଣ୍ଡପଗୁଡ଼ିକରେ ମା'ଙ୍କର ଆଜି ଅଷ୍ଟମୀରେ ସନ୍ଧିପୂଜା ଅନୁଷ୍ଠିତ ହେଉଛି। କଟକ ସହରରେ ଚାନ୍ଦିମେଢ଼ ସଂଖ୍ୟା 34କୁ ମିଶାଇ ମୋଟ 170 ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିର ପୂଜାର୍ଚ୍ଚନା କରାଯାଉଛି। ଭୁବନେଶ୍ୱରରେ ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କର ଭିଡ଼ ବଢ଼ିବାରେ ଲାଗିଛି। ସୁଉଚ୍ଚ ତୋରଣ ସହିତ ଆଲୋକ ସଜ୍ଜା ବେଶ୍ ଆକର୍ଷଣୀୟ ହୋଇଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛି। ନୀଳକଣ୍ଠପୁର ସନ୍ଥୁଆ ଗ୍ରାମରେ ମହିଳାମାନେ ମୁଣ୍ଡରେ ଝୁଣାଦାନୀ ଲଗାଇ ମା'ଙ୍କୁ ସମର୍ପିତ କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାବାଡ଼ ବ୍ଲକର ଘଣ୍ଟାପଡ଼ା ଗ୍ରାମରେ ଦୁର୍ଗୋତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି। ପାଞ୍ଚ ଦିନ ଧରି ହେବାକୁ ଥିବା ରାବଣ ଦରବାର ଗତକାଲି ରାତିରେ ଅତିଥିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ରାମାୟଣର ବିଭିନ୍ନ ଅଂଶକୁ କଳାକାରମାନେ ମଞ୍ଚସ୍ଥ କରିଥିଲେ। ଐତିହାସିକ ଶକ୍ତିପୀଠ ପୁରୁଣା କଟକର ମା' ଭୈରବୀଙ୍କ ନିକଟରେ ଆଜି ନବାନ୍ନ ଲାଗି କରାଯାଇଥିଲା। 16 ଦିନର ଗୁପ୍ତପୂଜା ପରେ ଆଜି ମା' ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ସେହିଭଳି ଗୁଡ଼ଭେଲିପଦରଠାରେ ମା' ସମଲେଶ୍ୱରୀଙ୍କ ବାଡ଼ିଯାତ୍ରା ଯାଦବ ସମ୍ପ୍ରଦାୟର ଭକ୍ତମାନଙ୍କ ଦ୍ୱାରା ପାଳିତ ହୋଇଛି। ଝାରସୁଗୁଡ଼ାରେ ପାର୍ବଣ ସମୟରେ ସାଧାରଣ ଲୋକଙ୍କ ଯାତାୟତ ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ୍ ନିୟନ୍ତ୍ରଣକୁ କଡ଼ାକଡ଼ି କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ରଣପୁରର ମଣିନାଗ ପଥର ଚକଡ଼ାର ନାରାୟଣୀ, ବାହାଡ଼ର ବାହାଡ଼ଶୁଣୀ ଏବଂ ଉମାଦେବୀ, ବନଦୁର୍ଗା ଓ ଖିଲାମୁଣ୍ଡାଙ୍କ ପୀଠରେ ଆଜି ମହାନବମୀ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳିତ ହୋଇଛି। ସୁବର୍ଣ୍ଣପୁରର ସୁରେଶ୍ୱରୀ ମହିଷାମର୍ଦ୍ଧିନୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ 77 ପୂଜାମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛି। ରାଜ୍ୟର ସମସ୍ତ ଦେବୀପୀଠ ଏବଂ ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିବା ସହ ମା'ଙ୍କ ଦର୍ଶନ କରିଛନ୍ତି। ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟ ସରକାର ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଦୁର୍ଗାପୂଜା ମଣ୍ଡପଗୁଡ଼ିକରୁ ଆଦାୟ ହେଉଥିବା ଟିକସ ଛାଡ଼ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଆଦ୍ୟାଶକ୍ତି ଜଗଧାତ୍ରୀ ଜଗଜ୍ଜନନୀ ମା' ଦୁର୍ଗାଙ୍କର ଆଗମନରେ କଟକ ସହର ଉତ୍ସବମୁଖର ହୋଇଉଠିଛି। ଅଷ୍ଟମୀରେ ପୂଜାମଣ୍ଡପଗୁଡ଼ିକରେ ମା' ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରି ସାନ୍ନିଧ୍ୟ ଲାଭ କରିବା ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ସହରର 170 ପୂଜାମଣ୍ଡପରେ ମହାମାୟାଙ୍କ ଆରାଧନା କରାଯାଉଛି। ଐତିହାସିକ କଟକ ସହରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ହୋମଯଜ୍ଞ ସମେତ ଘଣ୍ଟ ଘଣ୍ଟା ହୁଳହୁଳିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏଥିସହିତ ମା' କଟକଚଣ୍ଡୀ, ଗଡ଼ଚଣ୍ଡୀ, ଚର୍ଚ୍ଚିକା ଓ ଭଟ୍ଟାରିକା, ବିଡ଼ାନାସୀର ମା' ଭୁଆଶୁଣୀ, ପିଠାପୁରର ଧାକୁଲାଇ, ଝାଞ୍ଜିରିମଙ୍ଗଳା ଓ ଚାଉଳିଆଗଞ୍ଜର ମା' ମଙ୍ଗଳା, ମଙ୍ଗଳାବାଗର ବାସନ୍ତୀ ଦୁର୍ଗାଙ୍କ ପୀଠଗୁଡ଼ିକରେ 16 ଉପଚାର ପୂଜା ସାଙ୍ଗକୁ 16 ଦିନରେ 16 ପ୍ରକାର ବେଶରେ ସୁସଜ୍ଜିତ କରାଯାଇଛି। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଛି ମା' ଜଗତ ଜନନୀ ଦୁର୍ଗାଙ୍କର ନବରାତ୍ର ପୂଜା। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ମା'ଙ୍କୁ ସିଦ୍ଧିଦାତ୍ରୀ ବେଶରେ ସଜିତ କରାଯିବା ସହିତ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେଉଛି। ଏ ସମ୍ପର୍କରେ ଆମ ମାଲକାନଗିରି ସମ୍ଭାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ରିପୋର୍ଟ।
ଜଗତଜନନୀ ମା' ଦୁର୍ଗାଙ୍କ ଧରାବତରଣ ପରେ ମାଲକାନଗିରି ଜିଲ୍ଲା ଉତ୍ସବ ମୁଖର ହୋଇଉଠିଛି। ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଆଜି ମହାନବମୀ ଅବସରରେ ମା' ଦୁର୍ଗା ସିଦ୍ଧିଦାତ୍ରୀ ବେଶ ଓ ପୂଜା ମଣ୍ଡପଗୁଡ଼ିକରେ ମହା ଅଷ୍ଟମୀରେ ଗୌରୀ ବେଶରେ ଦର୍ଶନ ଦେଉଛନ୍ତି। ଆଜି ସକାଳୁ ପ୍ରାତଃକାଳ ସୂର୍ଯ୍ୟ ପୂଜା, ଗୋପୂଜା, ଗୁରୁପୂଜା, ମା'ଙ୍କ 16 ଉପଚାର ସହ ସନ୍ଧ୍ୟାରେ ଆଳତି ଓ ଝୁଣା ଧୂପ ଶେଷ ହୋଇଥିବା ବେଳେ କିଛି ସମୟ ପରେ ମା'ଙ୍କ ସ୍ମୃତିପାଠ ହୋମଯଜ୍ଞ, ଚଣ୍ଡିପାଠ ଓ ଯଜ୍ଞ ଆଦି ପୂଜାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ସଦର ମହକୁମା ସ୍ଥିତ ସମସ୍ତ ଶକ୍ତିପୀଠ ଓ 6ଟି ପୂଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଜନସମାଗମ ହୋଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସହର ଝଲସି ଉଠିଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଙ୍କ ପୂଜାର୍ଚ୍ଚନା ନେଇ ଅଧିକ ସୂଚନା ଦେଇଛନ୍ତି ମାଲକାନଗିରିର ପୁରୋହିତ ରତ୍ନାକର ପାଢ଼ୀ।
3/10/2024 ଠାରୁ ଆମର ନବରାତ୍ରି ପୂଜା ଚାଲୁଅଛି। ଆଜି ହେଉଛି ମାଙ୍କର ନବମୀ ପୂଜା ଏବଂ ଶକ୍ତିପୀଠ ମାନଙ୍କରେ, ଏବଂ ନବମୀ ପୂଜାରେ ଏଠି ସିଦ୍ଧିଦାତ୍ରୀଙ୍କର ପୂଜା କରାଯାଏ, ଏବଂ ପ୍ରତ୍ୟେକ ଶକ୍ତିପୀଠ ମାନଙ୍କରେ ଆଜି କୁମାରୀ ପୂଜା କରାଯାଉଛି, ଏବଂ ମୃଣ୍ମୟୀ ଦେବୀ ମାନଙ୍କର ଯେଉଁଠି ଅଛି ମହାଷ୍ଟମୀ ପୂଜା, ଏବଂ ପୁଣିର ଯେତେ ଶକ୍ତିପୀଠ ଅଛି ମୃଣ୍ମୟୀ ଦେବୀଙ୍କର ପୀଠ ଅଛି, ବହୁ ଆଡମ୍ବର ସହିତ ପୂଜା କାର୍ଯ୍ୟ ଚାଲିଛି, ଭକ୍ତମାନଙ୍କର ଗହଳି ରହିଛି ଏବଂ ବହୁତ ଧୁମଧାମ ସହିତ ପୂଜା ପାଳନ ଲୋକମାନେ କରୁଛନ୍ତି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାପାନର ଏକ ସଂଗଠନ ନିହାନ୍ ହିଡାନ୍ କ୍ୟୁଙ୍କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମିଳିବ। ନରୱେ ନୋବେଲ କମିଟି ପକ୍ଷରୁ ଶାନ୍ତି ପୁରସ୍କାର ପାଇଁ ଜାପାନର ଏହି ସଂସ୍ଥାକୁ ଚୟନ କରାଯାଇଛି। ନୋବେଲ କମିଟିର ସୂଚନା ଅନୁସାରେ ନିହାନ୍ ହିଡାନ୍ କ୍ୟୁ ସଂସ୍ଥା ପରମାଣୁ ଅସ୍ତ୍ର ବିରୋଧୀର ବାର୍ତ୍ତା ନେଇ ଜାପାନର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛି। ବିଶ୍ୱରେ ଭବିଷ୍ୟତରେ ଯେଭଳି ପରମାଣୁ ଅସ୍ତ୍ର ବ୍ୟବହାର ହେବ ନାହିଁ ସେ ସମ୍ବନ୍ଧରେ ବାର୍ତ୍ତା ଦେଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମା ଏବଂ ନାଗାସାକି ସହର ଉପରେ ପରମାଣୁ ବୋମାର ପ୍ରୟୋଗ ଯୋଗୁଁ ପ୍ରଭାବିତ ପ୍ରାଣୀ ଓ ମନୁଷ୍ୟ ସମାଜ ପାଇଁ ଏହି ସଂସ୍ଥା କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ନୋବେଲ କମିଟି ପକ୍ଷରୁ ଭେଷଜ, ସାହିତ୍ୟ ଓ ଶାନ୍ତି ପାଇଁ ପୁରସ୍କାର ଘୋଷଣା କରିଛି। ଟାଟା ସନ୍ସର ସେବାନିବୃତ୍ତ ଅଧ୍ୟକ୍ଷ ରତନ ଟାଟାଙ୍କ ବିୟୋଗ ପରେ ଟାଟା ଟ୍ରଷ୍ଟ ପକ୍ଷରୁ ନୋଏଲ ଟାଟାଙ୍କୁ ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ନୋଏଲ ପୂର୍ବରୁ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ ଏବଂ ସାର୍ ରତନ ଟାଟା ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି। 1998ରେ ଗୋଟିଏ ଷ୍ଟୋର୍ରୁ 700ରୁ ଅଧିକ ଷ୍ଟୋର୍ସକୁ ଟ୍ରେଣ୍ଡ ବିସ୍ତାର କରିବାରେ ନୋଏଲ ଟାଟା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ 2019ରେ ସାର୍ ରତନ ଟାଟା ଟ୍ରଷ୍ଟ ବୋର୍ଡରେ ଯୋଗ ଦେଇଥିଲେ। ନୋଏଲ ଟାଟା ରତନ ଟାଟା ଟ୍ରଷ୍ଟର ଷଷ୍ଠ ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଛନ୍ତି। ଆଜି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନକୁ ସମାନ ସୁଯୋଗ ଦେବା ନେଇ ଆଜି ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଉଛି। ଶିକ୍ଷା, ପୋଷଣ, ଶାରୀରିକ ଓ ମାନସିକ କଲ୍ୟାଣ, ଆଇନଗତ ଅଧିକାର, ସ୍ୱାସ୍ଥ୍ୟ ଏବଂ ହିଂସା ବିନା ସୁରକ୍ଷିତ ଜୀବନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବାଳିକାମାନେ ଭେଦଭାବର ଶିକାର ନ ହେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଉଛି। ଚଳିତ ବର୍ଷ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସର ବିଷୟ ରହିଛି ଶିଶୁକନ୍ୟା ଭବିଷ୍ୟତ ପାଇଁ ଦିଗ୍ଦର୍ଶନ। ସମଗ୍ର ବିଶ୍ୱରେ ଝିଅମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ କରିବା ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ବିଶ୍ୱରେ ଶିକ୍ଷାର ଅଗ୍ରଗତି ସତ୍ତ୍ୱେ 122 ନିୟୁତ ବାଳିକା ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ଅଛନ୍ତି। ଶିଶୁ ଅଧିକାର ସୁରକ୍ଷା ସମ୍ବନ୍ଧିତ ଜାତୀୟ କମିଶନର ରିପୋର୍ଟ ଅନୁସାରେ ଗତବର୍ଷ ଦେଶର ପ୍ରାୟ 11 ଲକ୍ଷ ଶିଶୁଙ୍କୁ ବାଲ୍ୟ ବିବାହ କବଳରୁ ଉଦ୍ଧାର କରାଯାଇଥିଲା। ଶକ୍ତି ପୂଜା ଏବଂ କନ୍ୟା ସନ୍ତାନଙ୍କୁ ସ୍ନେହ, ଆଦର ଓ ସମ୍ମାନ ପରମ୍ପରାକୁ ବଜାୟ ରଖିବା ପାଇଁ ଜାତିସଂଘର ସଂସ୍ଥା ୟୁନିସେଫ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। 2011 ଡିସେମ୍ବର ମାସ 19 ତାରିଖରେ ଜାତିସଂଘ ସାଧାରଣ ପରିଷଦରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ ପାଇଁ ପ୍ରସ୍ତାବ ପାରିତ ହେବା ପରେ 2012ରୁ ବିଶ୍ୱସ୍ତରରେ ଏହି ଦିବସ ପାଳନ କରାଯାଉଛି। ଆଜି ହେଉଛି ବିଶ୍ୱ ଅଣ୍ଡା ଦିବସ। ଜୀବନଧାରଣ ନିମନ୍ତେ ଅଣ୍ଡା ଏକ ଉତ୍ତମ ଖଣିଜ ଲବଣ ଓ ଭିଟାମିନ୍ରେ ଭରପୂର ପୁଷ୍ଟିସାରଯୁକ୍ତ ଖାଦ୍ୟ, ଯାହାକି ଆମର ଉତ୍ତମ ସ୍ୱାସ୍ଥ୍ୟର ଚାବିକାଠି। ଏହା ଏକ ସାର୍ବଜନୀନ ଖାଦ୍ୟ ହୋଇଥିବାରୁ ଏ ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଅଣ୍ଡା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଅଣ୍ଡା ଦ୍ୱାରା ଏକତ୍ରିତ ହେବା। ମାନବ ଶରୀରରେ ଜୀବକୋଶ ଗଠନ ପାଇଁ ଅତ୍ୟାବଶ୍ୟକ ଆମିନୋ ଏସିଡ୍ ମିଶ୍ରିତ ଅଣ୍ଡା ପୁଷ୍ଟିସାର ଯୋଗାଇଥାଏ। ମା କ୍ଷୀର ପରେ ପୁଷ୍ଟି ଦୃଷ୍ଟିରୁ ଅଣ୍ଡା ହେଉଛି ଦ୍ୱିତୀୟ। ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ରାଜ୍ୟରେ ଏବେ ଦୈନିକ ପ୍ରାୟ 1 କୋଟିରୁ ଉର୍ଦ୍ଧ୍ୱ ଅଣ୍ଡା ଉତ୍ପାଦନ ହେଉଛି। ଶକ୍ତିପୀଠଗୁଡ଼ିକରେ ଜଗଜ୍ଜନନୀ ମା ଦୁର୍ଗାଙ୍କର ରୀତିନୀତିରେ ଚାଲିଛି ନବମୀ ପୂଜା। ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ଜାପାନର ନିହୋନ୍ ହିଡାନ୍ କ୍ୟୁ ସଂଗଠନ ମନୋନୀତ। ଟାଟା ସନ୍ସର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ନୋଏଲ ଟାଟା। ଏବଂ ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନକୁ ସମାନ ସୁଯୋଗ ଦେବା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବାଳିକା ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।